ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ କାଶ୍ମୀର ଚେନାବ ନଦୀଠାରେ ପୁର୍ଥିର ସବୁନ ଉଚ୍ଚା ରେଲ ସେତୁ ଆଉ ଅଞ୍ଜିଠାରେ ଦେଶର ପହିଲା କେବୁଲ ରେଲ ସେତୁ ଉଦ୍ଘାଟନ କରିବେ। ଇତାର ସହିତ ବନ୍ଦେ ଭାରତ ଟ୍ରେନ୍ର ଭିଲ୍ ଶୁଭାରମ୍ଭ କରିବେ। ନଦୀଠାରୁ ଇ ସେତୁ 359 ମିଟର ଉଚ୍ଚା ଆର୍ 1315 ମିଟର ଲମ୍ବାଏ। ଚେନାବ ରେଲ ସେତୁ ଫ୍ରାନ୍ସର ଆଇଫିଏଲ୍ ଟାୱାର ଠାନୁ ଭିଲ୍ 35 ମିଟର ଉଚ୍ଚାଏ। ଇଟା ଜମ୍ମୁ କାଶ୍ମୀର ରିଆସି ଜିଲ୍ଲାରୁ କାଉରୀ ଆଉ ବକ୍କାଲ ଇଲାକାକେ ଯୁଡ଼ବା। ସେନ୍ତା 725 ମିଟର ଲମ୍ବା ଅଞ୍ଜି ଝୁଲା ସେତୁ ଜମ୍ମୁ କାଶ୍ମୀରର କଟ୍ରା ଆର୍ ରିଆସି ଜିଲ୍ଲାକେ ଯୁଡ଼ବା। ଉଦ୍ଧମପୁର ଶ୍ରୀନଗର ବାରମୁଲା ରେଲ ପ୍ରକଳ୍ପ ଜମ୍ମୁ କାଶ୍ମୀରକେ ଭାରତର ବାକି ଇଲାକା ସାଙ୍ଗେ ଯୁଡ଼ବା। ଭୁବନେଶ୍ୱର ରେଲ ଅଡିଟୋରିୟମ୍ଠାରେ ଆଜି ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ସମାରୋହ ହେବା। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି 7ଟା ବିଭାଗର 1248 ଜଣ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ। ଇଥି ସବୁନୁ ଜହ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗର 826 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟାଯିବା ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍ର ବୈଠକ ବସିବା। ଭୁବନେଶ୍ୱର ଲୋକସେବା ଭବନଠାରେ ଦିନର 10 ବଜେ ହେବାରକେ ଥିବାର ବୈଠକଟି ଭିନ୍ ଭିନ୍ ବିଭାଗର ବହୁତଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକେ ଅନୁମୋଦନ ମିଳିପାରେ ବୋଲି ଜଣାପଡ଼ିଛି। ରାସନ କାର୍ଡ଼ ଲାଗି ଇ କେୱାଇସି ଅପଡେଟ୍ ଧାରି ସମୟ ଇ ମାସ ଶେଷ ହେବା ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ସେ କହିଛନ୍ ଏବତକ 95% ହିତାଧିକାରୀଙ୍କର ଇ କେୱାଇସି ଅପଡେଟ୍ ସରିଛି। ଅପଡେଟ୍ ସମୟ ସରିଲା ଉତ୍ତରୁ ଇ କେୱାଇସି ନାଇଁ କରିଥିବାର 20 ଲକ୍ଷ ହିତାଧିକାରୀ ଯୋଜନାନୁ ବାଦ୍ ପଡ଼ିପାରନ୍ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ମୌସୁମୀ ବର୍ଷାକେ ନଜରଥି ରଖିକରି ଧାନଘିନା ପ୍ରକ୍ରିୟା ତୃପ୍ତି କରିବାର ଲାଗି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱରଠାରେ ଗଲାକାଲ ଡାଲୁଆ ଧାନଘିନା ପ୍ରକ୍ରିୟାର ସମୀକ୍ଷା କରିକରି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ ରାଇଜେ ଏବତକ 88,000 ଚାଷୀଙ୍କଠାରୁ 6 ଲକ୍ଷ ମେଟ୍ରିକ୍ ଟନ୍ ଧାନଘିନା ସରିଛି। ଏମ୍ଏସ୍ପି ଆଉ ଇନ୍ପୁଟ୍ ସାହାଯ୍ୟ ବାବଦେ ଚାଷୀମାନଙ୍କୁ 1,566 କୋଟି ଟଙ୍କା ଦିଆଯାଇଛି। ଧାନଘିନା ସମିତି କେନ୍ସି ଭିଲ୍ ଅନିୟମିତତା ଅଭିଯୋଗ ଆସିଲେ ତାର ତୁର୍ତ୍ତି ସମାଧାନ କରବାରକେ ମନ୍ତ୍ରୀ ଶ୍ରୀ ପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ କରୋନା ସଂକ୍ରମଣ ବଢ଼ୁଥିବା ବେଲ୍କେ ବିଦ୍ୟାଳୟ ଖୋଲବାର ଆଗନୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ଗଣଶିକ୍ଷା ବିଭାଗ ତରଫ ବହୁତରେ ଜରୁରୀ ପଦକ୍ଷେପ ନିଆଯାଉଛି ବୋଲି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍। ସେ କହିଛନ୍ ସ୍ୱାସ୍ଥ୍ୟ ବିଭାଗର ମାର୍ଗଦର୍ଶିକା ପାଳନ କରାଯାଇକରି ବିଦ୍ୟାଳୟମାନଙ୍କେ ପାଠପଢ଼ା ମୂଲ କରାଯିବା। ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଲାଗି କରୋନାକେ ନେଇକରି ମାର୍ଗଦର୍ଶିକା ଜାରି କରାଯିବା, ଇତାକେ ନେଇକରି ବିଭାଗ ତରଫ ଗୋଟିଏ ବୈଠକ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। କୃତ୍ରିମ ବୁଦ୍ଧିମତା ଆଉ ଆଇବା ପିଢ଼ିକେ ପ୍ରତିରକ୍ଷା ପ୍ରଯୁକ୍ତି ବିଦ୍ୟାର୍ଥୀ ଜାତୀୟ କ୍ଷମତା ବଢ଼ାବାର ଲକ୍ଷ୍ୟଟି ରାଇଜେ ପହେଲା ଅତ୍ୟାଧୁନିକ ଡିପ୍ ନ୍ୟୁରାଲ ନେଟୱାର୍କ ଡିଏନ୍ଏନ୍ ଲାବୋରେଟୋରୀ ଉଦ୍ଘାଟନ କରାଯାଇଛି। ଭୁବନେଶ୍ୱର କ୍ରିଷ୍ଟାଲ ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ କାର୍ଯ୍ୟାଳୟଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଇତାକେ ଉଦ୍ଘାଟନ କରିକରି ଇଟା କ୍ଷେପଣାସ୍ତ୍ର ପ୍ରତିରକ୍ଷା, ଡ୍ରୋନ୍ ପ୍ରତିରକ୍ଷା, ରାଡାର ସିଗ୍ନାଲ ଆଉ ସାଇବର ପ୍ରତିରକ୍ଷା ତି ଏଆଇ ପରିଚାଳିତ ନୂଆ ସୃଜନ ଲାଗି ରଣନୈତିକ ପ୍ଲାଟଫର୍ମ ଯୋଗାଇ ଦେବା ବୋଲି କହିଛନ୍। ଆଇବା 9 ତାରିଖ ରାଜ୍ୟ ହେବାରକେ ଥିବା ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଲାଗି ଆଜି ଦିନ 11 ବଜେନୁ ପଞ୍ଜୀକରଣ ପ୍ରକ୍ରିୟା ମୂଲ ହେବା। ଜନଶୁଣାଣି ପୋର୍ଟାଲ jonasunani.odisha.gov.in ଲୋକେ ପଞ୍ଜୀକରଣ କରିପାରିବେ। ଜେଠ ମାସର ଉଜ୍ଜଲ ପଖର ଦଶମୀ ତିଥିତି ଗଲାକାଲି ପୁରୀ ଶ୍ରୀମନ୍ଦିର ମହାପୁରୁମାନଙ୍କର ରାଜେନ୍ଦ୍ରାଭିଷେକ ନୀତି ହୋଇଯାଇଛି। ଆଜି ଏକାଦଶୀ ତିଥିତି ଶ୍ରୀମନ୍ଦିର ରୁକ୍ମିଣୀ ହରଣ ନୀତି ପାଳନ କରାଯିବା। ମହାପୁରୁ ଆର୍ ରୁକ୍ମିଣୀ ବିବାହ ଲାଗି ଆଜି ମଇଦାନର 1ରୁ ସଞ୍ଜର 6 ବଜେ ତକ ସାଧାରଣ ଦର୍ଶନ ବନ୍ଦ ରହିବା। ଓଡ଼ିଶା ଆଦର୍ଶ ବିଦ୍ୟାଳୟର 11 ଶ୍ରେଣୀ ବିଜ୍ଞାନ ଆଉ ବାଣିଜ୍ୟ ବିଭାଗତି ନାଁ ଲେଖା ଲାଗି ଆବେଦନ ପ୍ରକ୍ରିୟା ଆଇଷ୍ଟାନୁ ମୂଲ ହେଉଛି। ପ୍ରକ୍ରିୟା ଆଇବା 18 ତାରିଖ ତକ ଚାଲବା। ଯାଞ୍ଚ ଉତ୍ତରୁ 21 ତାରିଖ ଚୟନ ତାଲିକା ବାହାରବା। ଇ ବାବଦେ ଅତ୍କା ସୂଚନା ଲାଗି ଛାତ୍ରଛାତ୍ରୀ www.oab.edu.in ଲଗ୍ଇନ୍ କରିପାରିବେ ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫ ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲା 353 ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ଆଉ ଖଡ଼ିଆଲ ବାଇପାସ୍ ତିଆରି ଲାଗି କେନ୍ଦ୍ର ସରକାରଙ୍କ ତରଫ ବ୍ୟୟବରାଦ ହୋଇଛି। ଜାତୀୟ ରାଜପଥ ମନ୍ତ୍ରଣାଳୟ ବିଜ୍ଞପ୍ତି ଅନୁସାରେ 353 ନମ୍ବର ଜାତୀୟ ରାଜପଥ ନ ଖଡ଼ିଆଲଠାରେ 55 କିଲୋମିଟର ରାସ୍ତାର ସମ୍ପ୍ରସାରଣ କାମ ଲାଗି 270 କୋଟି ଟଙ୍କା ବରାଦ ହୋଇଥିବାର ବେଳେ ଖଡ଼ିଆଲ ନୋଟିଲାଗଡ଼ ଯାଇଥିବାର 59 ନମ୍ବର ଜାତୀୟ ରାଜପଥର 50 କିଲୋମିଟର ରାସ୍ତା ଲାଗି 255 କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏଛିନିର୍ ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତିର 7:02। ଜୁହାର।